आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर, दिव्यांग माने साधारण लोकंकर बागी समान हकदार आन कहले राष्ट्रपति। ओडिशा भिन्नक्षम आयोग के मिल्ला राष्ट्रपति जातीय पुरस्कार। राज्यर शिक्षानुष्ठान मानकर दाबीर तर्जमा करबार के गठन हेबा उच्चस्तरीय कमिटी कहले मुख्यमंत्री। धान बिकबार के पांचटा जिल्लार चाषी को पाखापाखि 3 लाख टोकन दिया जाइछे, विधानसभा न सूचना देले जोगाण मंत्री। और आइबा फेब्रुआरी 18 तारीख न मूल हेबा युक्त 2 परीक्षा। एथर पूरा खबर, दिव्यांग माने संवेदनशील कि दयार पात्र नुहन, सेमाने भिल साधारण लोकंकर बागी समान हकदार आन बोली राष्ट्रपति द्रौपदी मुर्मू कहिछन। नुआदिल्लीर विज्ञान भवन जातीय दिव्यांग पुरस्कार प्रदान करिकी राष्ट्रपति कहिछन, भिन्नक्षम मानकर अंतर्भुक्ति उत्रु ही गुटे समाज आमे प्रकृत भावे विकसित बोली कहिपारमा। भिन्नक्षम मानकर लागि सरकारंकर सहित समाज के भिल सचेतन रहबार जरूरी आए। समाज आउ देशर विकास यात्रा थी भिन्नक्षम मानकर समान योगदान सुनिश्चित करबार के राष्ट्रपति श्रीमती
सरकार के साथ साथ समाज को भी दिव्यांगजन के हित में जागरूक और सक्रिय रहना चाहिए। इससे सरकार के प्रगतिशील प्रयासों को बल मिलेगा। दिव्यांगजन की गरिमा, आत्मनिर्भरता और आत्मगौरव को सुनिश्चित करना हम सभी देशवासियों की जिम्मेदारी है। सभी देशवासियों का ये संकल्प लेना चाहिए कि हमारी सामाजिक और राष्ट्रीय प्रगति के प्रयासों में दिव्यांगजन को भागीदारी बनाएंगे और ये सुनिश्चित करेंगे कि कोई भी दिव्यांगजन पीछे ना छूटे।
भिन्नक्षम मानकर कल्याण आउ सेमानकर सशक्तिकरण करबार दिगे प्रशंसनीय काम करिथिबा देशर 22 जन व्यक्ति आउ 11टा संस्था के जातीय पुरस्कार दिया जाइछि। भिन्नक्षम अधिकार आइन 2016 कार्यान्वयन सहित भिन्नक्षम मानकर लागि गुटे आदर्श शासन व्यवस्था लागू करबार दिगे भल काम करिथिबानु ओडिशा भिन्नक्षम आयोग के राष्ट्रपति जातीय पुरस्कार प्रदान करिछन्। राज्यर विद्यालय उच्च शिक्षानुष्ठान मानके शिक्षक अध्यापक आ कर्मचारी दाबी प्रसंग के सरकार गंभीरतार सहित नहीं बोली मुख्यमंत्री मोहन चरण माझी विधानसभा न कहिछन। मुख्यमंत्री श्री माझी कहिछन इ बाबत दाबी तर्जमा लागि आघर प्रशासनिक अधिकारी अशोक कुमार त्रिपाठीकर अध्यक्षताती गुटे उच्चस्तरीय कमिटी गठन करबार के निष्पत्ति नियाजैछि। इ कमिटी 6 मास भितर सरकार को रिपोर्ट देबा, तार उत्तर पदक्षेप नियाजिबा बोली मुख्यमंत्री गृह के सूचना दैछन। सप्तदश विधानसभार शीत अधिवेशनर 6 नंबर दिन आज गृह कार्य स्वाभाविक थिला। खाद्य जोगाण आउ खाउटी कल्याण, आईन, जंगल आउ परिवेश, मत्स्य और प्राणी संपद विभाग भिन्न भिन्न विषय उपरे प्रश्नकाल समयाथी आलोचना करा जायथिला। शून्यकाल समयाथी विरोधी सदस्य माने महाप्रभुमानको अनदेखा करा जाउथुबार प्रसंग के नेकरी हो हल्ला करथिले। प्रशासक दलर विधायक इराशिष आचार्य विरोधींकर अभियोग के खंडन करिकिरि इ दिगे राज्य सरकारंकर भिन्न भिन्न पदक्षेप आउ योजना बाबते गृह के सूचना देइथिले। तार उत्तरु खरीफ धान घिना प्रक्रिया थी अव्यवस्था अभियोग आनिकिरि विरोधी सदस्य माने मुलतवी प्रस्ताव आगत करिथिले। विभागीय मंत्री विरोधींकर सबु प्रश्नर उत्तर रखिथिले। विरोधी माने बार बार हो हल्ला करबानु पहला उपरबेला 4 बजे तक बाचस्पति गृह के मुलतवी घोषणा करथिले। 4 बजे गृह कार्य मूल हेकिरि भिन्न भिन्न विषय थी आलोचना चलीछे। राज्यर बरगढ़, बलांगीर, कलाहांडी, नुआपड़ा और संबलपुर जिलान 2,94,569 जन चाषी को धान बिकवार लगी टोकन मिललान बोली खाद्य जोगाण और खाउटी कल्याण मंत्री कृष्ण चंद्र पात्र गृहन कहिछन। विरोधींकर धानघिना अव्यवस्था अभियोगर प्रश्न मानकर उत्तर थी मंत्री श्री पात्र कहिछन इ बछर खरीफ धानघिना प्रक्रिया पश्चिम ओडिशा न मूल हेछे। धान बिकवार लगी मोट 19,76,812 जन चाषी पंजीकृत हेछन। आयबा दिने 100टा मॉडल मंडी खुलवार के सरकार लक्ष्य रखिछन। फी जिल्ला लगी छने मंत्री को मंडी दायित्व दिया जाइछे। धानघिना समयथी समन्वय रखबार लगी मंत्रिस्तरीय कमिटी करजिबार सहित फी मंडी न छने लेखा अधिकारी को दायित्व दिया जाइछे। अधिकारी माने जिलापाल को रिपोर्ट देबे बोली मंत्री श्री पात्र कहिछन। राज्य राशन कार्ड हिताधिकारी मानकर ई केवाईसी प्रक्रिया ई मास 31 तारीख तक चलबा बोली आउ गोटे प्रश्नर उत्तर थी मंत्री श्री पात्र कहिछन। से कहिछन ई केवाईसी जांच समयथी 6,83,995 छन मृत व्यक्ति चिन्हट हेछन। सेन्ता 33,128 टा अयोग्य राशन कार्ड के बातिल करा जाइछे बोली मंत्री कहिछन। राज्य सार कला बजार आउ बेआईन बिक्री रुकबार लागि इ बछर ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଜରିଏ 7001 ସାର ବିକ୍ରୟ କେନ୍ଦ୍ର ଉପରେ ଚଢ଼ଉ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ବିଧାନସଭାନ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2021 ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ସାଙ୍ଗେ 35 ଦୋକାନ ବିକ୍ରି ବନ୍ଦ କରାଯାଇଛି। ସେନ୍ତା 5 ବିକ୍ରେତାଙ୍କ ନାଁଥି ଅପରାଧିକ ମାମଲା ଆର 77 ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ଆଇବା 18 ତାରିଖନୁ ହେବା। ଇ ବାବଦେ ପରିଷଦ ଅଧ୍ୟକ୍ଷ ମୃଣାଲ କାନ୍ତି ଦାସ ଆଜି ଘୋଷଣା କରିଛନ୍। ଯୁକ୍ତ 2 ପରୀକ୍ଷା 21 ତାରିଖ ତକ ଚାଲବା। ଇଥର ରାଜ୍ୟ ମୋଟ 407037 ଜଣ ପରୀକ୍ଷାର୍ଥୀ ରାଜ୍ୟର 1335 କେନ୍ଦ୍ରନ ପରୀକ୍ଷା ଦେବେ। ଆଇବା 15 ତାରିଖ ତକ ଛାତ୍ରଛାତ୍ରୀମାନଙ୍କୁ ଆଡମିଟ୍ କାର୍ଡ ଦିଆଯିବା। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପରୀକ୍ଷା ହେବା। 210 ପ୍ରମୁଖ କେନ୍ଦ୍ର ଏଆଇ କ୍ୟାମେରା ନଜର ଥି ରହିବା ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍।
ପରୀକ୍ଷାର ସମସ୍ତ ପରୀକ୍ଷା ଆମର 10 ଆରମ୍ଭ ହୋଇକି 2 ବେଳ ଭିତରେ ସରିବ। ଫେବୃଆରୀ 18 ଆରମ୍ଭ ହେଉଛି, ମାର୍ଚ୍ଚ 21 ତାରିଖରେ ପରୀକ୍ଷା ସରୁଛି, ଦୀର୍ଘ 22 ଦିନର ପରୀକ୍ଷା ରହୁଛି। ଏଥର ଆମର 4,737 ପିଲା ଫର୍ମ ଫିଲ୍ଅପ୍ କରିଛନ୍ତି ଆଉ ସେମାନଙ୍କୁ ଆମେ ଖୁବ୍ ଶୀଘ୍ର ତାଙ୍କର ରୋଲ୍ ନମ୍ବର ଆସାଇନ୍ମେଣ୍ଟ ହୋଇଯାଉଛି ଆଉ ଆଡମିଟ୍ କାର୍ଡ ଆମେ ତାଙ୍କୁ 15 ତାରିଖ ସୁଦ୍ଧା ପ୍ରୋଭାଇଡ୍ କରିବୁ।
ପୁରୀ ଶ୍ରୀମନ୍ଦିର ମକ୍ସିର ମାସର ଉଜ୍ଜଲ ପଖର ତ୍ରୟୋଦଶୀ ତିଥି ଅବସରରେ ଆଜ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଚାଲିଛି। 2 ନମ୍ବର ଭୋଗ ଶେଷ ହେବାର ଉତ୍ତରୁ ନୀତିକାନ୍ତି ମୂଲ ହୋଇଥିଲା। ଏଥିଲାଗି ଆଜି ସଞ୍ଜବେଲୁ ରାତି 10 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସାମାଜିକ ପ୍ରଗତିକେ ଆଗ୍କେ ନେବାର ଲାଗି ଗୋଟେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତିକରଣ ସମାଜକେ ତହକାବାର ବାର୍ତ୍ତା ନେଇକରି ଆଜ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ଭିନ୍ନକ୍ଷମ ଲୋକମାନଙ୍କର ବିକାଶ, ଉନ୍ନତି, ସୁରକ୍ଷା ଆର୍ ସମାଜ ନ ସେମାନଙ୍କୁ ସମାନ ସୁବିଧା ଦେବା ଲାଗି 1992 ମିଳିତ ଜାତିସଂଘ ତରଫ ଫି ବଛ ଡିସେମ୍ବର 3 ତାରିଖ ଦିନ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଗଲା 1 ତାରିଖନୁ ମୂଲ ହୋଇଥିବା 3-ଦିନିଆ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଆଜି ଉଦ୍ଯାପିତ ହେଉଛି। ସୋଆ ବିଶ୍ୱବିଦ୍ୟାଳୟ ପରିସନ୍ନ ହେଉଥିବା ସମାରୋହଟି ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୋଟିଏ ସଚେତନତା ର୍ୟାଲିକେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଶୁଭାରମ୍ଭ କରିଥିଲେ। ତାର ଉତ୍ତରୁ ଦିବ୍ୟାଙ୍ଗମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଥିଲା। ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ସହିତ ଭିନ୍ ଭିନ୍ ସରକାରୀ ସାହାଯ୍ୟ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ମର୍ଯ୍ୟା କୁଦ୍ନ ହୋଇଥିବା ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଦିବସ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ସହିତ ଭିନ୍ ଭିନ୍ ସାହାଯ୍ୟ ଦିଆଯାଇଥିଲା। ସେନ୍ତା ବରଗଡ଼ ଯଦୁମଣି ଅଡିଟୋରିୟମ୍ନ ଜିଲ୍ଲା ପ୍ରଶାସନ ତରଫ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଆଉ ଅଲଗାମାନେ ଉପସ୍ଥିତ ରହିକରି ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତଟି ସାମିଲ କରବାର ଦିଗେ ସଭେ ମିଶିକରି କାମ କରବାରକେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆଜି ସକାଳେ ଗୋଟିଏ ସଚେତନତା ର୍ୟାଲି ଭିଲ୍ ହୋଇଥିଲା। ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫ ଧନକୁଡ଼ା ଉଚ୍ଚ ବିଦ୍ୟାଳୟର ରାଜ୍ୟସ୍ତରୀୟ ଜୁନିୟର ରେଡ୍କ୍ରସ କାଉନ୍ସିଲର ତାଲିମ ଶିବିର ହୋଇଯାଇଛି। ଜିଲ୍ଲାର ଜୁନିୟର ରେଡ୍କ୍ରସ ଅଧିକାରୀ ବିଶ୍ୱାମିତ୍ର ଦୀପକର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗ ଦେଇଥିଲେ। ଶିବିରର ପହିଲା ଦିନେ ଧନକୁଡ଼ା, ରେଙ୍ଗାଲି ଆଉ ବାମରା ବ୍ଲକର ଭିନ୍ ଭିନ୍ ଉଚ୍ଚ ବିଦ୍ୟାଳୟନୁ 70 କାଉନ୍ସିଲର ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ନ ଆଇବା ଜାନୁଆରୀ 14-16 ତାରିଖ ତକ ଆଉ ଧର୍ମଗଡ଼ନ 15-17 ତାରିଖ ତକ କଳାହାଣ୍ଡି ମହୋତ୍ସବ ଘୁମରା 2026 ପାଳନ କରାଯିବା। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାନ ଆଇବା 7-11 ତାରିଖ ତକ ସୁବର୍ଣ୍ଣ ଲୋକ ମହୋତ୍ସବ ଆୟୋଜନ କରାଯିବା। ମହୋତ୍ସବ ସାଂସ୍କୃତିକ କମିଟିର ବୈଠକଟି ଏ ବାବଦେ ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ଉଦ୍ଘାଟନୀ ଉତ୍ସବ ଦିନ ଗୋଟିଏ ଥିଏଟର ଶୋଭାଯାତ୍ରା ହେବା। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିୟନ୍ତ୍ରିତ ବଜାର କମିଟି ପରିସରନ ଆଜ ଖରିଫ ଧାନ ଘିନା ମୂଲ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ମଣ୍ଡି ଉଦ୍ଘାଟନ କରିକି ଟୋକନ ହିସାବରେ ଧାନ ଆଣିକରି ବିକ୍ରି ପ୍ରକ୍ରିୟାଥି ସହଯୋଗ କରବାରକେ ଚାଷୀମାନଙ୍କୁ ନିବେଦନ କରିଛନ୍ତି। ପାଣିପାଗ ରାଜ୍ୟ ଆଇବା 2 ଉତ୍ତରୁ ରାତିର ତାପମାତ୍ରା 2-4 ଡିଗ୍ରୀ ତକ କମିକରି ଶୀତ ଫେର ବଢ଼ବା। ଆଜି ରାତିର ବଡ଼ଭାଗୀ ଜାଗାନ ତାପମାତ୍ରା 12-15 ଡିଗ୍ରୀ ଉପରେ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବାକାଲି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, କନ୍ଧମାଳ, କୋରାପୁଟ ନ ବହଳିଆ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ଦିବ୍ୟାଙ୍ଗମାନେ ସାଧାରଣ ଲୋକଙ୍କର ବାଗି ସମାନ ହକ୍ତାର ଆନ୍ କହିଲେ ରାଷ୍ଟ୍ରପତି। ଓଡ଼ିଶା ଭିନ୍ନକ୍ଷମ ଆୟୋଗକେ ମିଳିଲା ରାଷ୍ଟ୍ରପତି ଜାତୀୟ ପୁରସ୍କାର। ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କର ଦାବିର ତର୍ଜମା କରବାରକେ ଗଠନ ହେଲା ଉଚ୍ଚସ୍ତରୀୟ କମିଟି କହିଲେ ମୁଖ୍ୟମନ୍ତ୍ରୀ। ଧାନ ବିକିବାରକେ ପାଞ୍ଚଟା ଜିଲ୍ଲାର ଚାଷୀମାନଙ୍କୁ ପାଖାପାଖି 3 ଲକ୍ଷ ଟୋକନ ଦିଆଯାଇଛି। ବିଧାନସଭାର ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଆଉ ଫେବୃୟାରୀ 8 ତାରିଖ ନୁ ମୂଲ ହେବା ଯୁକ୍ତ 2 ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଯୁହାର।